ଗୋଟିଏ ସପ୍ତାହରେ ସାତଟି ଦିନ। ଈଶ୍ୱର କୁହନ୍ତି, ଏଥିମଧ୍ୟରୁ ଗୋଟିଏ ଦିନ ମୋ ପାଇଁ ଦିଅ। ଏହି ଦିନରେ କୌଣସି କାର୍ଯ୍ୟ କର ନାହିଁ, କାରଣ ଏହି ଦିନ ଈଶ୍ୱରଙ୍କ ଦିନ ଅଟେ। ଏହି ଦିନରେ ସମସ୍ତେ ମିଶି ପ୍ରାର୍ଥନା ଏବଂ ପ୍ରଶଂସା ଓ ଧନ୍ୟବାଦର ଗୀତ ଗାଅ। ଛବିରେ ଯେଉଁ ଲୋକମାନଙ୍କୁ ଦେଖୁଛ, ସେମାନେ ଜଣେ ଲୋକର ଶିକ୍ଷା ଶୁଣୁଛନ୍ତି, ଏବଂ ଏହି ଦିନରେ ରୁଟି ଏବଂ ଫଳରସ ଏକତ୍ର ଖାଇବା ଦ୍ୱାରା ଯୀଶୁଙ୍କର ମରଣକୁ ସେମାନେ ମନେ ପକାଉଛନ୍ତି। ଯୀଶୁ ଯେ ଆମ ପାଇଁ ମରିଛନ୍ତି, ଏହା ଥରକୁ ଥର ମନେ କରିବା ଉଚିତ। ଯୀଶୁ କହନ୍ତି, ମୁଁ ଫେରି ଆସିବା ପର୍ଯ୍ୟନ୍ତ ତୁମେମାନେ ଏକାଠି ହୋଇ ଏହିପରି କରୁଥାଅ।